ଆକାଶବାଣୀ ସମ୍ବାଦ ପଢୁଛନ୍ତି ସରିତା ସାହୁ। ଶାନ୍ତିରକ୍ଷା ଅଭିଯାନରେ ମହିଳାମାନଙ୍କ ସମ୍ପୃକ୍ତି ଅଧିକ ଅନ୍ତର୍ଭୁକ୍ତି ପ୍ରଦାନ କରିଛି ବୋଲି କହିଲେ ରାଷ୍ଟ୍ରପତି। ପିଏମ୍ କିଷାନ ଯୋଜନାର 19ତମ କିସ୍ତି ସ୍ୱରୂପ 9,08,00,000 କୃଷକଙ୍କୁ 22,700,000 କୋଟି ଟଙ୍କା ପ୍ରଦାନ କଲେ ପ୍ରଧାନମନ୍ତ୍ରୀ। ଦିଲ୍ଲୀର ନବଗଠିତ ବିଧାନସଭାର ବାଚସ୍ପତି ଭାବେ ବିଜେନ୍ଦର ଗୁପ୍ତା ନିର୍ବାଚିତ। ଭାରତୀୟ ନିର୍ବାଚନ ଆୟୋଗ ଆସନ୍ତା ମାସରେ ଆୟୋଜନ କରିବେ ମୁଖ୍ୟ ନିର୍ବାଚନ ଅଧିକାରୀମାନଙ୍କ ସମ୍ମିଳନୀ। ଏବଂ ଆଇସିସି କ୍ରିକେଟ୍ ଚାମ୍ପିୟନ୍ସିପ୍ରେ ନ୍ୟୁଜିଲାଣ୍ଡକୁ 237 ରନ୍ର ବିଜୟ ଲକ୍ଷ୍ୟ ଦେଇଛି ବାଂଲାଦେଶ। ଶାନ୍ତିରକ୍ଷା ଅଭିଯାନରେ ମହିଳାମାନଙ୍କର ସମ୍ପୃକ୍ତି ଏହାକୁ ଅଧିକ ଅନ୍ତର୍ଭୁକ୍ତି ପ୍ରଦାନ କରିଛି ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ଆଜି ଗ୍ଲୋବାଲ୍ ସାଉଥ୍ର ମହିଳା ଶାନ୍ତିରକ୍ଷକ ସମ୍ମିଳନୀରେ ଯୋଗ ଦେଇଥିବା ପ୍ରତିଯୋଗୀମାନେ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି ମହିଳା ଶାନ୍ତିରକ୍ଷକମାନେ ସାଧାରଣ ଲୋକମାନଙ୍କ ଅଧିକ ନିକଟତର ହୋଇପାରିବେ ଏବଂ ମହିଳା ଓ ଶିଶୁମାନଙ୍କ ପାଇଁ କର୍ତ୍ତବ୍ୟ ସମ୍ପାଦନ କ୍ଷେତ୍ରରେ ଆଦର୍ଶ ପ୍ରତିପାଦିତ କରିପାରିବେ। ରାଷ୍ଟ୍ରପତି ମୁର୍ମୁ କହିଛନ୍ତି ମହିଳା ଶାନ୍ତିରକ୍ଷକମାନେ ଲିଙ୍ଗଗତ ହିଂସାକୁ ବୁଝିବା ସହ ସେମାନଙ୍କ ମଧ୍ୟରେ ଭରସା ବୃଦ୍ଧି କରିବା ଏବଂ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିପାରିବେ। ଦୀର୍ଘମିଆଦୀ ଶାନ୍ତି ବୁଝାମଣା ଓ ହିଂସା ହ୍ରାସ କରିବା କ୍ଷେତ୍ରରେ ଶାନ୍ତିରକ୍ଷା ଅଭିଯାନଗୁଡ଼ିକରେ ଅଧିକ ସଂଖ୍ୟାରେ ମହିଳାଙ୍କ ଭାଗିଦାରିତା ସଫଳ ସାବ୍ୟସ୍ତ ହେବ ବୋଲି ରାଷ୍ଟ୍ରପତି କହିଛନ୍ତି। ସେ କହିଛନ୍ତି ଜାତିସଂଘ ଶାନ୍ତିରକ୍ଷା ଅଭିଯାନଗୁଡ଼ିକରେ ଅଧିକ ସଂଖ୍ୟାରେ ମହିଳାମାନଙ୍କୁ ସାମିଲ କରିବାର ଆବଶ୍ୟକତା ରହିଛି। ଜାତିସଂଘ ଶାନ୍ତିରକ୍ଷା ଅଭିଯାନଗୁଡ଼ିକରେ ଭାରତର ଗୌରବମୟ ଇତିହାସ ବିଷୟକୁ ସ୍କରଣ କରି ରାଷ୍ଟ୍ରପତି କହିଛନ୍ତି ପ୍ରାୟ 50ରୁ ଅଧିକ ଶାନ୍ତିରକ୍ଷା ଅଭିଯାନରେ ଭାରତର 2,90,000ରୁ ଅଧିକ ଶାନ୍ତିରକ୍ଷକ କାର୍ଯ୍ୟ କରିଛନ୍ତି। ବିଭିନ୍ନ ଦେଶ ମଧ୍ୟରେ ଯୁଦ୍ଧ ହିଂସାତ୍ମକ କାର୍ଯ୍ୟକଳାପ ସମୟରେ ଶାନ୍ତି ଓ ସୁରକ୍ଷା ଫେରାଇ ଆଣିବା ଲାଗି ଏବେ 9ଟି ସକ୍ରିୟ ଅଭିଯାନରେ 5,000ରୁ ଅଧିକ ଶାନ୍ତିରକ୍ଷକ କାର୍ଯ୍ୟ କରୁଛନ୍ତି। ସେମାନଙ୍କ ମଧ୍ୟରେ ଭାରତୀୟ ମହିଳା ଶାନ୍ତିରକ୍ଷକମାନେ ଆଗରେ ରହି ସଫଳତାର ସହ କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି। ସୂଚନାଯୋଗ୍ୟ ନୂଆଦିଲ୍ଲୀରେ ହେବାକୁ ଥିବା ୱିମେନ୍ ଇନ୍ ପିସ୍ କିପିଂ ଏ ଗ୍ଲୋବାଲ୍ ସାଉଥ୍ ପ୍ରସ୍ପେକ୍ଟିଭ୍ ସମ୍ମିଳନୀରେ ମହିଳା ଶାନ୍ତିରକ୍ଷକମାନେ ଯୋଗଦେବେ। ବୈଦେଶିକ ମନ୍ତ୍ରଣାଳୟ ସହ ପ୍ରତିରକ୍ଷା ମନ୍ତ୍ରଣାଳୟ ଓ ଜାତିସଂଘ ଶାନ୍ତିରକ୍ଷା ଅଭିଯାନର ମିଳିତ ଉଦ୍ୟମରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ବିଶ୍ୱର ପ୍ରତ୍ୟେକଟି ରୋଷେଇ ଘରେ ଅନ୍ତତଃପକ୍ଷେ ଭାରତୀୟ କୃଷକଙ୍କ ଦ୍ୱାରା ଉତ୍ପାଦିତ ଗୋଟିଏ ସାମଗ୍ରୀର ଉପସ୍ଥିତି ତାଙ୍କର ସ୍ୱପ୍ନ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ସେ କହିଛନ୍ତି ତାଙ୍କ ସରକାର କୃଷିଜାତ ଦ୍ରବ୍ୟଗୁଡ଼ିକର ରପ୍ତାନୀ ପ୍ରକ୍ରିୟାକରଣ ଏବଂ ବଜାର ପ୍ରବେଶ ନେଇ ଅହରହ କାର୍ଯ୍ୟ କରୁଛନ୍ତି।
ମେରା ତ ସ୍ୱପ୍ନ ହେ କି ଦୁନିଆ କି ହର ରସୋଇ ମେ ଭାରତ କେ କିସାନ କା ଉଗାୟା କୋଇ ନ କୋଇ ଉତ୍ପାଦ ହୋନା ହି ଚାହିଏ। ଇସ୍ ବର୍ଷ କେ ବଜେଟ ନେ ବି ଇସି ବିଜନ କୋ ଆଗେ ବଢାୟା ହେ।
ଆଜି ବିହାରର ଭାଗଲପୁରଠାରେ ଏକ ସାଧାରଣ ସଭାକୁ ସମ୍ବୋଧନ କରି ପିଏମ୍ କିଷାନ ଯୋଜନାର 19ତମ କିସ୍ତି ପ୍ରଦାନ କରିଛନ୍ତି। ଏଥିରେ 9,08,00,000 କୃଷକଙ୍କୁ 22,700 କୋଟି ଟଙ୍କା ପ୍ରଦାନ କରାଯାଇଛି।
ଆଜ ଯୋ କିଷାନ ସମ୍ମାନ ନିଧି ଦି ଗଇ ହେ ଇସମେ ବିହାର କେ 75,00,000 ସେ ଅଧିକ କିଷାନ ପରିବାର ହେ। ବିହାର କେ କିଷାନ ଖାତେ ମେ ସିଧେ କରିବ 1,600 କରୋଡ଼ ରୁପିଏ ଉନକେ ଖାତେ ମେ ପହଞ୍ଚ ଚୁକେ ହେ। ମେ ବିହାର ଔର ଦେଶ କେ ସଭି କିଷାନ ପରିବାର କୋ ବହୁତ ବହୁତ ଶୁଭକାମନାଏ ଦେତା ହୁଁ।
ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ମଖାନାର ଉତ୍ପାଦନ ବୃଦ୍ଧି ଲାଗି ଏହି ସହାୟତା ଉପଯୋଗୀ ସାବ୍ୟସ୍ତ ହେବ। ମଖାନା ରପ୍ତାନୀ ବୋର୍ଡ ଏହାର ବିଶ୍ୱ ବଜାର ପ୍ରବେଶ କରିବା ପରେ ଏହାର ମୂଲ୍ୟ ଆହୁରି ବୃଦ୍ଧି ପାଇବ। ସେ କହିଛନ୍ତି ପୂର୍ବ ଭାରତ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଅଗ୍ରସର ହେଉଛି, ତେଣୁ ଆଗାମୀ ଦିନରେ ସରକାର ଖାଦ୍ୟ କୌଶଳ ଓ ପରିଚାଳନା ସମ୍ପର୍କିତ ଜାତୀୟ ପ୍ରତିଷ୍ଠାନ ବିହାରରେ ସ୍ଥାପନ କରିବେ। ଏହି କ୍ଷେତ୍ରକୁ ବିହାରର ଅବଦାନ ଅଧିକ ରହିବ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତର ବିକାଶ ପୂର୍ବାଞ୍ଚଳରୁ ହୋଇପାରିବ ଏବଂ ବିହାର ଏ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆମ୍ବ, ବିଲାତି ବାଇଗଣ, ପିଆଜ ଏବଂ ଆଳୁର ବ୍ୟବସାୟିକ ଅଭିବୃଦ୍ଧି ପାଇଁ ଭାଗଲପୁର, ମୁଙ୍ଗେର ଏବଂ ବକ୍ସରରେ 3ଟି ନୂଆ ସେଣ୍ଟର ଅଫ୍ ଏକ୍ସିଲେନ୍ସ ସ୍ଥାପନ କରିବା ବିଷୟ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଆଗାମୀ ଦିନରେ 10,000ତମ ଫୁଡ୍ ପ୍ରୋସେସିଂ ଅର୍ଡର ଗଠନ କରାଯିବ, ଏହାଦ୍ୱାରା କୃଷକମାନଙ୍କ ଆୟ ବୃଦ୍ଧି ହେବ। ଏପର୍ଯ୍ୟନ୍ତ ଏଥିରେ ସାରା ଦେଶରୁ 30,00,000 କୃଷକ ଯୋଗ ଦେଇଛନ୍ତି ଏବଂ ସେମାନଙ୍କ ମଧ୍ୟରେ 40% ମହିଳା ଥିବା ସେ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ତାଙ୍କ ସରକାର ଐତିହ୍ୟସ୍ଥଳୀଗୁଡ଼ିକର ସଂରକ୍ଷଣ କରିବା ସହ ମହାକୁମ୍ଭ ଭଳି ବୃହତ୍ ମେଳାର ଆୟୋଜନ କରିଛନ୍ତି। ମହାକୁମ୍ଭକୁ ନେଇ କଂଗ୍ରେସ ଏବଂ ଆର୍ଜେଡି ଦେଇଥିବା ମନ୍ତବ୍ୟକୁ ପ୍ରଧାନମନ୍ତ୍ରୀ ନାପସନ୍ଦ କରି କହିଛନ୍ତି ଲୋକମାନେ ସେମାନଙ୍କୁ କ୍ଷମା କରିବେ ନାହିଁ। ସେହିପରି ନାଳନ୍ଦା ବ୍ୟତୀତ ଭାଗଲପୁରର ବିକ୍ରମଶିଳାରେ ଗୋଟିଏ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସ୍ଥାପନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ପ୍ରାୟ 700 କୋଟିରୁ ଅଧିକ ଟଙ୍କାର କୃଷି, ରେଳବାଇ ଏବଂ ଯୋଗାଯୋଗ ପ୍ରକଳ୍ପଗୁଡ଼ିକର ଉଦ୍ଘାଟନ ପ୍ରଧାନମନ୍ତ୍ରୀ କରିଛନ୍ତି। କେନ୍ଦ୍ର ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର କୃଷକମାନଙ୍କ ବିକାଶକୁ ଅଗ୍ରାଧିକାର ଦେଉଛନ୍ତି। ଆଜି ଅମୃତସରଠାରେ ଗୁରୁ ନାନକ ଦେବ ବିଶ୍ୱବିଦ୍ୟାଳୟରେ କୃଷକମାନଙ୍କୁ ସମ୍ବୋଧିତ କରି ଶ୍ରୀ ପୁରୀ କହିଛନ୍ତି କୃଷକମାନେ କେବଳ ଦେଶର ଅର୍ଥନୀତିର ମେରୁଦଣ୍ଡ ନୁହନ୍ତି, ବରଂ ସେମାନେ ହେଉଛନ୍ତି କୃଷି କ୍ଷେତ୍ରର ମାଲିକ ଓ ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ରକ୍ଷକ। ଶ୍ରୀ ପୁରୀ ସେଠାରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପିଏମ୍ କିଷାନ ସମ୍ମାନନିଧି କାର୍ଯ୍ୟକ୍ରମର ସିଧା ପ୍ରସାରଣ ଦେଖିଥିଲେ। ସେ କହିଥିଲେ କୃଷକମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସରକାର ଇଥାନଲ ମିଶ୍ରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରୁଛନ୍ତି। ପୂର୍ବରୁ ଏହା 1.5% ଥିବାବେଳେ ଏବେ ଇଥାନଲ ମିଶ୍ରଣ ପ୍ରକ୍ରିୟା 19.6% ବୃଦ୍ଧି ପାଇଛି ଏବଂ ଏହା ଜରିଆରେ କୃଷକମାନଙ୍କୁ ଅଧିକ 90,000 କୋଟି ଟଙ୍କା ପ୍ରଦାନ କରାଯାଇଛି। ଦିଲ୍ଲୀର ନବଗଠିତ ବିଧାନସଭାର ବାଚସ୍କତି ଭାବେ ରୋହିଣୀ ଆସନରୁ ବିଜୟ ଲାଭ କରିଥିବା ବିଧାୟକ ବିଜେନ୍ଦର ଗୁପ୍ତା ନିର୍ବାଚିତ ହୋଇଛନ୍ତି। ଦିଲ୍ଲୀ ବିଧାନସଭାର ଆଜି ପ୍ରଥମ ଅଧିବେଶନରେ ଶ୍ରୀ ଗୁପ୍ତାଙ୍କୁ ସର୍ବସମ୍ମତିକ୍ରମେ ବାଚସ୍କତି ନିର୍ବାଚିତ କରାଯାଇଛି। ନୂଆ ବିଧାୟକମାନେ ଆଜି ଶପଥ ଗ୍ରହଣ କରିଛନ୍ତି। ଆମ ସମ୍ଭାଦଦାତା ଜଣାଇଛନ୍ତି ଆଜି ବିଧାନସଭା ଅଧିବେଶନ ଆରମ୍ଭ ହେବା ମାତ୍ରେ ନବନିର୍ବାଚିତ ବିଧାୟକମାନଙ୍କୁ ସ୍ୱାଗତ କରାଯାଇଥିଲା। କାମଚଳା ବାଚସ୍କତି ଅରବିନ୍ଦର ସିଂ ଲଭ୍ଲି, ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା, ତାଙ୍କ କ୍ୟାବିନେଟ୍ ସଦସ୍ୟ ଓ ନବନିର୍ବାଚିତ ବିଧାୟକମାନଙ୍କୁ ଶପଥପାଠ କରାଇଥିଲେ। ଆପ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ଆତି ସିଂଙ୍କ ସମେତ ଅନ୍ୟ ଦଳୀୟ ବିଧାୟକମାନେ ମଧ୍ୟ ଶପଥପାଠ କରାଇଥିଲେ। ବିଧାୟକମାନେ ହିନ୍ଦୀ, ଇଂରାଜୀ ସମେତ ଉର୍ଦ୍ଦୁ, ସଂସ୍କୃତ ଓ ମୈଥିଲୀ ଭାଷାରେ ଶପଥପାଠ କରିଥିଲେ। ତେବେ ପ୍ରଥମ ଅଧିବେଶନରେ ପ୍ରବଳ ହଟ୍ଟଗୋଳ ସୃଷ୍ଟି ହୋଇଥିଲା। ବାଚସ୍କତି ନିର୍ବାଚନ ପରେ ବିରୋଧୀ ଆମ୍ ଆଦ୍ମୀ ପାର୍ଟି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଡକ୍ଟର ଭୀମରାଓ ଆମ୍ବେଦକର ଏବଂ ଭଗତ ସିଂଙ୍କ ଫଟୋଚିତ୍ର ଅପସାରଣକୁ ବିରୋଧ କରି ହଟ୍ଟଗୋଳ ସୃଷ୍ଟି କରିଥିଲେ। ପରେ ବିଜେପି ଏହି ଅଭିଯୋଗକୁ ଖଣ୍ଡନ କରି କହିଥିଲେ ମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତ ମନ୍ତ୍ରୀମାନଙ୍କ କାର୍ଯ୍ୟାଳୟରେ ମହାତ୍ମା ଗାନ୍ଧୀ, ଭଗତ ସିଂ, ଡକ୍ଟର ଭୀମରାଓ ଆମ୍ବେଦକର, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋଚିତ୍ର ଟଙ୍ଗା ଯାଇଛି। ଆସନ୍ତାକାଲି ଦିଲ୍ଲୀ ଉପରାଜ୍ୟପାଳ ଭିକେ ସାକ୍ସେନା ଅଭିଭାଷଣ ପ୍ରଦାନ କରିବା ପରେ ମହାଲେଖାକାର ରିପୋର୍ଟ ଗୃହରେ ଉପସ୍ଥାପନ ହେବ। ଏହି ତିନିଦିନିଆ ଅଧିବେଶନ ଚଳିତ ମାସ 27ରେ ଶେଷ ହେବ। ଭାରତୀୟ ନିର୍ବାଚନ ଆୟୋଗ ଆସନ୍ତା ମାସ 4 ଓ 5 ତାରିଖ ଦୁଇ ଦିନ ନୂଆଦିଲ୍ଲୀରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ନିର୍ବାଚନ ଅଧିକାରୀମାନଙ୍କ ସମ୍ମିଳନୀ ଆୟୋଜନ କରୁଛନ୍ତି। ଶ୍ରୀ ଜ୍ଞାନେଶ କୁମାର ନୂତନ ନିର୍ବାଚନ ଆୟୋଗ ଭାବେ ଯୋଗଦେବା ପରେ ପ୍ରଥମଥର ପାଇଁ ଏଭଳି ସମ୍ମିଳନୀ ଆୟୋଜନ କରାଯିବ। ଏହି ଦୁଇଦିନିଆ ସମ୍ମିଳନୀରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ହୋଇଥିବା ନିର୍ବାଚନରେ ଉପଲବ୍ଧ ତଥ୍ୟ ଉପରେ ଆଲୋଚନା ହେବ। ସମ୍ମିଳନୀ ସମୟରେ କୃତ୍ରିମ ବୁଦ୍ଧିମତାର ବ୍ୟବହାର, ସୂଚନା ଆଦାନ ପ୍ରଦାନ ବ୍ୟବସ୍ଥା ଓ ସାମାଜିକ ଗଣମାଧ୍ୟମର ବ୍ୟବହାର, ନିର୍ବାଚନ ପ୍ରକ୍ରିୟା ସମ୍ପର୍କିତ ଆଧୁନିକ ନିର୍ବାଚନ ପରିଚାଳନା ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ରେ ଆଜି ରାତି 9:30ରେ ପୁନଃ ପ୍ରକ୍ରିୟାକରଣ ଏବଂ ବର୍ଜ୍ୟବସ୍ତୁ ପରିଚାଳନା ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ଆର୍ଥିକ ଏବଂ ବର୍ଜ୍ୟବସ୍ତୁ ପରିଚାଳନା ବିଶେଷଜ୍ଞ ଡକ୍ଟର ସୁନୀଲ ପାଣ୍ଡେ ଏବଂ ପରିବେଶବିତ୍ ମୁକୁଲ ସନୱାଲ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କ ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 01123421050 ଓ 01233144444 ନମ୍ବରକୁ ଡାଏଲ କରିବାକୁ ହେବ। ଆଇସିସି ଚାମ୍ପିୟନ୍ସ ଟ୍ରଫି ଅନ୍ତର୍ଗତ ଗ୍ରୁପ୍ ଏ ର ଆଜି ଅନୁଷ୍ଠିତ ହୋଇଥିବା ମ୍ୟାଚ୍ରେ ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି 50 ଓଭରରେ 9 ୱିକେଟ୍ ବିନିମୟରେ 236 ରନ୍ ସ୍କୋର କରିଛି। ନ୍ୟୁଜିଲାଣ୍ଡ ଟସ୍ ଜିତି ବାଂଲାଦେଶକୁ ବ୍ୟାଟିଂ କରିବା ଲାଗି ଆମନ୍ତ୍ରଣ କରିଥିଲା। ସମ୍ଭାଦ ପ୍ରସ୍ତୁତ ହେବା ବେଳକୁ ନ୍ୟୁଜିଲାଣ୍ଡ 6 ଓଭରରେ 2 ୱିକେଟ୍ ହରାଇ 20 ରନ୍ କରିଛି। ସେହିପରି ମହିଳା ପ୍ରିମିୟର ଲିଗ୍ କ୍ରିକେଟ୍ ପ୍ରତିଯୋଗିତାରେ ଆଜି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ୟୁପି ୱାରିୟର୍ସ ମଧ୍ୟରେ ମୁକାବିଲା ହେବ। ଶାନ୍ତିରକ୍ଷା ଅଭିଯାନରେ ମହିଳାମାନଙ୍କ ସମ୍ପୃକ୍ତି ଅଧିକ ଅନ୍ତର୍ଭୁକ୍ତି ପ୍ରଦାନ କରିଛି ବୋଲି କହିଲେ ରାଷ୍ଟ୍ରପତି। ପିଏମ୍ କିଷାନ ଯୋଜନାର 19ତମ କିସ୍ତି ସ୍ୱରୂପ 9,08,00,000 କୃଷକଙ୍କୁ 22,700 କୋଟି ଟଙ୍କା ପ୍ରଦାନ କଲେ ପ୍ରଧାନମନ୍ତ୍ରୀ। ଦିଲ୍ଲୀର ନବଗଠିତ ବିଧାନସଭାର ବାଚସ୍କତି ଭାବେ ବିଜେନ୍ଦର ଗୁପ୍ତା ନିର୍ବାଚିତ। ଭାରତୀୟ ନିର୍ବାଚନ ଆୟୋଗ ଆସନ୍ତା ମାସରେ ଆୟୋଜନ କରିବେ ମୁଖ୍ୟ ନିର୍ବାଚନ ଅଧିକାରୀମାନଙ୍କ ସମ୍ମିଳନୀ ଏବଂ ଆଇସିସି କ୍ରିକେଟ୍ ଚାମ୍ପିୟନ୍ସିପ୍ରେ ନ୍ୟୁଜିଲାଣ୍ଡକୁ 237 ରନ୍ର ବିଜୟ ଲକ୍ଷ୍ୟ ଦେଇଛି ବାଂଲାଦେଶ। ସମ୍ବାଦ ଶେଷ ହେଲା।